ଆପଣ ଆଡଭେଣ୍ଟିଷ୍ଟ ଫଲ ରେଡିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।
ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ବିଶ୍ୱାସୀ ଗଣ, ଶୁଣ ହେ ବିଶ୍ୱାସୀ ଗଣ,
ଶୁଣ ହେ ବିଶ୍ୱାସୀ ଗଣ, ଶୁଣ ହେ ବିଶ୍ୱାସୀ ଗଣ, ଆସୁଛନ୍ତି ଯୀଶୁ ଆମ, ଆସୁଛନ୍ତି ଯୀଶୁ ଆମ, ଆସୁଛନ୍ତି ଯୀଶୁ ଆମ, ଆସୁଛନ୍ତି ଯୀଶୁ ଆମ,
ଆସୁଛନ୍ତି ଯୀଶୁ ଆମ, ଆସୁଛନ୍ତି ଯୀଶୁ ଆମ,
ଶୁଣ ହେ ବିଶ୍ୱାସୀ ଗଣ, ଶୁଣ ହେ ବିଶ୍ୱାସୀ ଗଣ, ଶୁଣ ହେ ବିଶ୍ୱାସୀ ଗଣ, ଶୁଣ ହେ ବିଶ୍ୱାସୀ ଗଣ,
ବିଶ୍ୱାସୀ ଗଣ, ଶୁଣ ହେ ବିଶ୍ୱାସୀ ଗଣ,
ଆସୁଛନ୍ତି ଯୀଶୁ ଆମ, ଆସୁଛନ୍ତି ଯୀଶୁ ଆମ,
ଆସୁଛନ୍ତି ଯୀଶୁ ଆମ, ଆସୁଛନ୍ତି ଯୀଶୁ ଆମ,
ଆସୁଛନ୍ତି ଯୀଶୁ ଆମ, ଆମ, ଆସୁଛନ୍ତି ଯୀଶୁ ଆମ,
आम ठिकणा एडवेंटिस्ट मीडिया सेंटर, एसडीए मिशन कंपाउंड, सालिसबुरी पार्क, पुणे 411037, महाराष्ट्र। बा खोलंतु आमर वेबसाइट जेकोणसी एंड्रॉइड फोन, स्मार्टफोन, डेस्कटॉप, लैपटॉप किंबा टैबलेट। आमर वेबसाइट www.awr.org/ori। वर्तमान चलंतु सुनिबा ईश्वरंक भक्तंक ठारु ईश्वरंक जीवनदायक वाक्य।
ବାଇବଲ ଭବିଷ୍ୟତବାଣୀରେ ଆମେରିକା ଭାଗ ଦୁଇ। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କ ସହ ସହବର୍ତ୍ତୀ ରହ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ବାଇବଲର ଭବିଷ୍ୟତବାଣୀରେ ଆମେରିକା। ବନ୍ଧୁ, ଯେପରିକି ଗତକାଲି ଆମେ ଆଲୋଚନା କରିଥିଲୁ ଏଇ ଯେଉଁ ଆମେରିକା ବିଷୟରେ କି ବାଇବଲରେ ଆମେରିକା ବିଷୟରେ ଯାହା ଆମେ ଜାଣୁଛୁ ଦେଖୁଛୁ ତାହା ବିଷୟରେ ଆମେ ଗତକାଲି ଆଲୋଚନା କରିଥିଲୁ। ଚାଲନ୍ତୁ ଏହାକୁ ଆମେ ଆଗକୁ ବଢ଼ାଇବା। କେଉଁ ନିର୍ଦ୍ଦିଷ୍ଟ ପ୍ରସଙ୍ଗଗୁଡ଼ିକ ଉପରେ ବ୍ୟବହାର କରାଯିବ ଏବଂ ମୃତ୍ୟୁଦଣ୍ଡ ଦିଆଯିବ, ଯେପରିକି ଗତକାଲି ଆମେ ଆଲୋଚନା କରିଥିଲୁ, ବିଶେଷ ଭାବରେ ବିଶ୍ରାମ ଦିନ ସାବତ୍, ଯାହା ଆମେ ଇଂରାଜୀରେ କହୁଛୁ, ସେହି ପଶୁର ପ୍ରତିମୂର୍ତ୍ତିକୁ ନିଶ୍ୱାସ ଦେବା ପାଇଁ ତାଙ୍କୁ ବା ତାଙ୍କୁ କ୍ଷମତା ଦିଆଗଲା। ସେହି ପଶୁର ପ୍ରତିମୂର୍ତ୍ତି ଉଭୟ ତଥା ହେବା ଉଚିତ ଏବଂ ଯେତେ ଲୋକ ସେହି ପଶୁର ପ୍ରତିମାକୁ ପୂଜା ନ କରିବା ଉଚିତ, ସେ ସମସ୍ତ ଛୋଟ ମହାନ ଧନୀ ଏବଂ ଗରିବ, ମୁକ୍ତ ଏବଂ ଦାସତ୍ୱ, ସେମାନଙ୍କର ଡାହାଣ ହାତରେ କିମ୍ବା କପାଳରେ ଏକ ଚିହ୍ନ ଗ୍ରହଣ କରନ୍ତି। ଏହି ସେହି ଚିହ୍ନ କିମ୍ବା ପଶୁଙ୍କ ନାମ ବ୍ୟତୀତ ଅନ୍ୟ କେହି କ୍ରୟ କିମ୍ବା ବିକ୍ରୟ କରିପାରିବେ ନାହିଁ, କିମ୍ବା ତାଙ୍କ ନାମର ସଂଖ୍ୟା, ଯାହାକି ପ୍ରକାଶିତ ବାକ୍ୟ ତାର 13:15-17 ଆମେ ଦେଖାଉଛୁ। ବନ୍ଧୁ, ମହାନ ସଂଘର୍ଷ ଶ୍ରେଷ୍ଠ ବିଷୟଗୁଡ଼ିକ ହେଉଛି ପଶୁକୁ ପୂଜା କରିବା ଏବଂ ପାଳନ କରିବା ଏବଂ ତାଙ୍କର ଚିହ୍ନ ଗ୍ରହଣ କରିବା। ରବିବାରକୁ ଏକ ମିଥ୍ୟା ପବିତ୍ର ଦିନ ଭାବରେ ଖ୍ରୀଷ୍ଟଙ୍କ ଉପାସନା ଏବଂ ପାଳନ କରିବା ଏବଂ ପବିତ୍ର ସପ୍ତମ ଦିନର ବିଶ୍ରାମ ବାରକୁ ସମ୍ମାନ ଜଣାଇ ତାଙ୍କ ଚିହ୍ନ ଗ୍ରହଣ କରିବା। ସେମାନେ ସେମାନଙ୍କର ସୃଷ୍ଟିକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ବାକ୍ୟ ପରିବର୍ତ୍ତେ ଜଣେ ପ୍ରାଣୀ ମନୁଷ୍ୟର ବାକ୍ୟ ପାଳନ କରିବାକୁ ମନୋନୀତ ହେବେ। ଏଠାରେ ପାପଙ୍କ ନିଷ୍ପତ୍ତ ବିବୃତ୍ତି ଅଛି। ଚର୍ଚ୍ଚ ବିଶ୍ରାମ ବାର ରବିବାରରେ ବଦଳାଇ ଦେଇଛି ଏବଂ କ୍ୟାଥୋଲିକ୍ ଚର୍ଚ୍ଚର ଆଦେଶକୁ ନିରବ ପାଳନ କରି ସେହିଦିନ ପୂଜା କରେ। ଏହିପରି ଆମେ ଦେଖୁଅଛୁ। ବନ୍ଧୁ, ସରକାର ପ୍ରକୃତରେ କ୍ରୟ ଓ ବିକ୍ରୟକୁ ନିୟନ୍ତ୍ରଣ କରିପାରନ୍ତି କି? ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ 3 ଟାୟାର ଏବଂ ଇନ୍ଧନ ଭଳି ଜିନିଷ ପାଇଁ ରେସନ୍ ଷ୍ଟମ୍ପା ଆବଶ୍ୟକ କରି କ୍ରୟ ନିୟନ୍ତ୍ରଣ କରାଯାଇଥିଲା। ଏହି ଷ୍ଟାମ୍ପ ବିନା ଟଙ୍କା ମୂଲ୍ୟହୀନ ଥିଲା। ଏହି କମ୍ପ୍ୟୁଟରକରଣ ଯୁଗରେ ସମାନ ସିଷ୍ଟମ୍ ସେଟ୍ ଅପ୍ କରାଯାଇଅଛି, ଯାହାକି ସହଜରେ ହେଉଅଛି। ଉଦାହରଣ ସ୍ୱରୂପ ଯଦି ଆପଣ ବିଶ୍ୱର ମିଳିତ ମଞ୍ଚ ସହିତ ସହଯୋଗ କରିବାକୁ ରାଜି ନ ହୁଅନ୍ତି, ତେବେ ଆପଣଙ୍କର ସାମାଜିକ ସୁରକ୍ଷା ନମ୍ବର ଏବଂ ଡାଟା ସବୁ ପ୍ରସନ୍ନ କରାଯାଇପାରିବ ବା ପ୍ରବେଶ କରାଯାଇପାରିବ, ଯାହା ଦର୍ଶାଏ ଯେ ଆପଣ କ୍ରୟ କରିପାରିବାକୁ ଅଯୋଗ୍ୟ ଅଟନ୍ତି। ଏସବୁ କିପରି ଘଟିବ ତାହା କେହି ସଠିକ ଭାବରେ ଜାଣିନାହାନ୍ତି, କିନ୍ତୁ ତୁମେ ସକାରାତ୍ମକ ହୋଇପାରିବ। ଏହା ଘଟିବ ବନ୍ଧୁ, ଏହା ଘଟିବ, ନିଶ୍ଚିତ ଘଟିବ। ଏହିପରି ଆମେ ପ୍ରକାଶିତ ବାକ୍ୟ ତାର 13:16-17 ଈଶ୍ୱର ଏହା କରିବେ ବୋଲି କହିଛନ୍ତି। ଦୁଇଟି ଉଦୀୟମାନ ଶକ୍ତି। ପ୍ରକାଶିତ 13 ସ୍ପଷ୍ଟ ଅଟେ ଯେ ଶେଷ ସମୟରେ ଦୁଇଟି ମହାଶକ୍ତି ଉତ୍ପନ୍ନ ହେବ, ତାହା ହେଉଛି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ପେପେସି। ଆମେରିକା ପୃଥିବୀବାସୀମାନଙ୍କୁ ପ୍ରସୂତି ଶକ୍ତି, ଯାହାକି ପାପାସି ଆମେ କହୁ, କୁ ପୂଜା କରିବାକୁ ବାଧ୍ୟ କରିବ ଏବଂ ତାଙ୍କ ଚିହ୍ନ ଗ୍ରହଣ କରିବ କିମ୍ବା ନତେଜ ମୃତ୍ୟୁର ସମ୍ମୁଖୀନ ହେବାକୁ ଏକ କାନୁନ ଏକ ନିୟମ କରାଯିବ। ପରବର୍ତ୍ତୀ ଦୁଇଟି ପ୍ରଶ୍ନ ହେଇ ଦୁଇଟି ମହାଶକ୍ତିର ଶକ୍ତି ମୂଲ୍ୟାଙ୍କନ କରିବ। ବନ୍ଧୁ, ଆଜି ଯେଉଁ ବର୍ତ୍ତମାନ ଦୁନିଆରେ ଆମେ ବାସ କରୁଛେ, ଆଜି ପ୍ୟାପାସି କେତେ ଶକ୍ତିଶାଳୀ ଏବଂ ପ୍ରଭାବଶୀଳ। ଯଦି ଆମେ ଦେଖିବା ପ୍ୟାପାସି କେତେ ଶକ୍ତିଶାଳୀ ପ୍ରଭାବଶୀଳ, ଏହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଧାର୍ମିକ ରାଜନୀତି ଶକ୍ତି। ବାସ୍ତବରେ ପ୍ରତ୍ୟେକ ଅଗ୍ରଣୀ ଦେଶରେ ଭାଟିକାନ ଏକ ସରକାରୀ ରାଷ୍ଟ୍ରଦୂତ କିମ୍ବା ରାଜ୍ୟ ପ୍ରତିନିଧି ଅଛନ୍ତି। ନିମ୍ନଲିଖିତ ତଥ୍ୟଗୁଡ଼ିକ ଧ୍ୟାନ ଟିକେ ଦିଅନ୍ତୁ। ପୋପ୍ ଫ୍ରାନ୍ସିସ୍ 2015 ଆମେରିକା ଗସ୍ତ ଉଭୟ ପାଲକ ଏବଂ ରାଜନୈତିକ ପ୍ରଭାବ ବହନ କରିଥିଲା। କର୍ଣ୍ଣେଲ ତିମୋତି ଡୋନେଲ୍ କହିଛନ୍ତି ଯେ ସେ ଯେତେ ଅଧିକ ସମ୍ମାନ ଏବଂ ପଶୁଙ୍କ ଶକ୍ତି ଉପରେ ଗୁରୁତ୍ୱ ଦେବାକୁ ଚେଷ୍ଟା କରନ୍ତି, ସେତେ ଅଧିକ ଲୋକ ତାଙ୍କ ପ୍ରତି ଧ୍ୟାନ ଦିଅନ୍ତି। ଏହି ଆମେ 22:20-15 ଆମେ ଦେଖୁଅଛୁ। ଖ୍ରୀଷ୍ଟିଆନ ଜଗତକୁ ଏକୀକରଣ କରିବା ପୋପ୍ର ଉଦ୍ଦେଶ୍ୟ। ଜାନୁଆରୀ 20:14 ଫ୍ରାନ୍ସିସ୍ ଓଡ଼ିଆ ଅଙ୍ଗଲିନକନ୍ ଲୁଥରନ୍ ମେଥଡିଷ୍ଟ ଏବଂ ଅନ୍ୟାନ୍ୟ ଖ୍ରୀଷ୍ଟିଆନ ପ୍ରତିନିଧିଙ୍କୁ ସହ ସେଣ୍ଟ ପାଉଲ ବେସିଲିକାରେ ଏକ ଏକ୍ୟୁମିକଲ ପୂଜା ସେବା ଅଧ୍ୟକ୍ଷତା କରିଥିଲେ ଏବଂ ଖ୍ରୀଷ୍ଟିଆନ ଏକତା ଆବଶ୍ୟକତା ଉପରେ ଗୁରୁତ୍ୱରୋପ କରିଥିଲେ। ଫ୍ରାନ୍ସିସ୍ କହିଛନ୍ତି ଯେ ଚର୍ଚ୍ଚରେ ବିଭାଜନକୁ କିଛି ପ୍ରାକୃତିକ ଅପବ୍ୟବହାର୍ଯ୍ୟ ବୋଲି ବିବେଚନା କରିବା ଗ୍ରହଣୀୟ ନୁହେଁ, କାରଣ ବିଭାଜନଗୁଡ଼ିକ ଖ୍ରୀଷ୍ଟଙ୍କ ଶରୀରକୁ ଆଘାତ ଦେଇଥାଏ ଏବଂ ସାକ୍ଷୀଙ୍କୁ ଦୁର୍ବଳ କରିଥାଏ, ଯାହାକୁ ଆମେ ବିଶ୍ୱ ପୂର୍ବରୁ ତାଙ୍କୁ ଦେବାକୁ ଆହ୍ୱାନ କରିଥାଉ। ଏହିପରି କ୍ୟାଥୋଲିକ୍ ହେରାଲ୍ଡ 27:20-14 ଆମେ ପାଇଥିଲୁ। ତାପରେ ଆମେ ଦେଖୁଛୁ ବନ୍ଧୁ, ନେତାମାନେ ଶାନ୍ତି ପାଇଁ ତାଙ୍କ ଆଡ଼କୁ ମୁହାଇଥିବାକୁ ବିଶ୍ୱବ୍ୟାପୀ ପ୍ରତିକ୍ରିୟା ଅଧ୍ୟାତ୍ମିକ ମାତ୍ରାରେ ରହିଛନ୍ତି। ଫ୍ରାନ୍ସିସ୍ ଭାଟିକାନର ସହରର ଇସ୍ରାଏଲ ଏବଂ ପାଲେଷ୍ଟାଇନ ନେତାଙ୍କ ସହ ଏକ ପ୍ରାର୍ଥନା ଶିଖର ସମ୍ମିଳନୀ ଆୟୋଜନ କରିଥିଲେ। ତାପରେ ପୋପ୍, ଯିଏକି ଲାଟିନ୍ ଆମେରିକୀୟ ଭାବରେ ହାୱାନାରେ ଅନେକ ବିଶ୍ୱନୀୟତା ପାଇଥିଲେ, ସେ ଆମେରିକା କ୍ୟୁବା ଥିବା ପାଇଁ ରାସ୍ତା ଖୋଲିଥିବାର ସାହାଯ୍ୟ କରିଥିଲେ। ତାପରେ ଫ୍ରାନ୍ସ 20:15 ଆମେରିକାକୁ ପରିଦର୍ଶନ ଆମେରିକୀୟ ଅଧିକାରୀ ଏକ ଅଭୂତପୂର୍ବ ପ୍ରତିକ୍ରିୟା, ସେ ଏକ ଯୁକ୍ତରାଷ୍ଟ୍ର ବୀମା ପହଞ୍ଚିବାରେ ରାଷ୍ଟ୍ରପତି ଓବାମା ବ୍ୟକ୍ତିଗତ ପୋପ୍ ଫ୍ରାନ୍ସିସ୍ ନମସ୍କାର କଲେ। ନିଷ୍ପତ୍ତି ହ୍ୱାଇଟ୍ ହାଉସ୍ରେ କହିଥିଲେ ଯେ ଏକ ଆମେରିକୀୟ ମାନେ ପାଣ୍ଠି ପାଇଁ ଉଚ୍ଚ ସ୍ତରର ସମ୍ମାନ ପ୍ରତୀକ ହେବା ଉଚିତ। ଆମେରିକାର ଇତିହାସରେ କଂଗ୍ରେସର ମିଳିତ ଅଧିବେଶନରେ କୌଣସି ପୋପ୍ ପ୍ରଥମ ଠିକଣା ମଧ୍ୟ ଫ୍ରାନ୍ସିସ୍ ଗସ୍ତରେ ଅନୁଭୁକ୍ତ ହୋଇଥିଲା। ବନ୍ଧୁ, ଏହିପରି ଆମେ ଇରିଶ ଲେଡ଼ି ମେଲ ସେପ୍ଟେମ୍ବର 23, 2015 ଆମେ ଏହିପରି ପାଉଅଛୁ। ତାହେଲେ ବନ୍ଧୁ, ଆଜି ଆମେରିକା କେତେ ଶକ୍ତିଶାଳୀ ଏବଂ ପ୍ରଭାବଶୀଳ? ଯଦି ଆମେ ଆଜିକାଲି ଦୁନିଆରେ ଦେଖୁଛୁ, ତାହେଲେ ଆମେରିକା କେତେ ଶକ୍ତିଶାଳୀ ଏବଂ ପ୍ରଭାବଶୀଳ? ବନ୍ଧୁ, ଆମେରିକାକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସାମରିକ ଶକ୍ତି ଏବଂ ବିଶ୍ୱର ପ୍ରଭାବ କେନ୍ଦ୍ର ଭାବରେ ବିବେଚନା କରାଯାଏ। ଯେପରି ଆମେ ଦେଖୁ, ଏକ ଶକ୍ତିର ମୁଖ୍ୟ ବର୍ଗରେ ଭବିଷ୍ୟତ ପାଇଁ ଆମେରିକା ପ୍ରାଧାନ୍ୟ ବିସ୍ତାର କରିବା। ଦୁଇ, ଏହା ହେଉଛି ଆମେରିକାର କଠିନ ଶକ୍ତିର ସାମ୍ରାଜ୍ୟ, ବିଶ୍ୱନୀୟର ଏବଂ ବିଶ୍ୱସ୍ତରୀୟ ପହଞ୍ଚିବା। ତିନି, ଆମେରିକା ଏକ ଅପରିହାର୍ଯ୍ୟ ରାଷ୍ଟ୍ର ଅଟେ ଏବଂ ରହିଆସିଛି। ଶତାବ୍ଦୀ ବିଡ଼ି ଯାଇଥିଲେ ମଧ୍ୟ ଏହା ଶତାବ୍ଦୀ ପାଇଁ ସତ୍ୟ ହେବ। ଚାରି, ଫ୍ରାନ୍ସ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ହୁବର୍ଟ ବେରନ୍ ପ୍ୟାରିସ୍ ଦର୍ଶନକୁ କହିଥିଲେ ଯେ ସେ ଆମେରିକାକୁ ଏକ ହାଇପର୍ ପାୱାର ବା ଉଚ୍ଚ ଶକ୍ତିଶାଳୀ ଭାବରେ ପରିବେଷିତ କରିଛନ୍ତି, ଯେଉଁ ଦେଶ ସବୁ ବର୍ଗରେ ପ୍ରାଧାନ୍ୟତା ବିସ୍ତାର କରିଥାଏ। ବନ୍ଧୁ, ଯଦିଓ ଚୀନ ଏବଂ ରୁଷ ଭଳି ରାଷ୍ଟ୍ରଗୁଡ଼ିକରୁ ଏହା ଶକ୍ତି ପାଇଁ ପ୍ରତିନିଧି ବା ଚ୍ୟାଲେଞ୍ଜ ସମ୍ମୁଖୀନ ହୋଇଥିଲେ ମଧ୍ୟ, ଆକ୍ରମଣକାରୀଙ୍କ ବିରୁଦ୍ଧରେ ଠିଆ ହେବା ଏବଂ ଆବଶ୍ୟକ ସମୟରେ ଶୀଘ୍ର ନିୟୋଜିତ କରିବା ପାଇଁ ଆମେରିକାର ଅଧ୍ୟାତ୍ମିକ କ୍ଷମତା ବିଶ୍ୱ ଉପରେ ପ୍ରାଧାନ୍ୟ ବିସ୍ତାର କରିଚାଲିଅଛି। ଯୁକ୍ତରାଷ୍ଟ୍ରର ଭବିଷ୍ୟତର ରାଷ୍ଟ୍ରପତି ହୁଏ ଏକ ନୂତନ ବିଶ୍ୱସ୍ତରୀୟ ମାନଦଣ୍ଡ କାର୍ଯ୍ୟକାରୀ କରିବା ପାଇଁ ଦେଶର ପ୍ରଭାବକୁ ବ୍ୟବହାର କରିବାକୁ ବିଦ୍ୱତ୍ୱ ବୋଧ କରିଥାଏ କରିପାରନ୍ତି ନାହିଁ। ବିଶେଷ ଯଦି ଏକ ବିଶ୍ୱସ୍ତରୀୟ ଘଟଣା ପରେ ବିଶ୍ୱ ଶାନ୍ତି ଏବଂ ସ୍ଥିରତା ପାଇଁ ପ୍ରୋତ୍ସାହିତ ହୁଏ। ବନ୍ଧୁ, ବିବେକ ଉଲ୍ଲଙ୍ଘନ କରିବାକୁ ମନା କରୁଥିବା ଲୋକଙ୍କୁ କାର୍ଯ୍ୟକାରୀ କରିବା ପାଇଁ ବିଶ୍ୱର ଏକ ନିୟମ ପାଇଁ ଅନ୍ୟ କେଉଁ କାରଣଗୁଡ଼ିକ ସାହାଯ୍ୟ କରିପାରିବ? ଆମେ ନିଶ୍ଚିତ କଥା ସହିତ ସେମାନଙ୍କୁ ନାମକରଣ କରିପାରିବା ନାହିଁ, କିନ୍ତୁ କିଛି ସମ୍ଭାବନା ଅନ୍ତର୍ଭୁକ୍ତ। ଏକ, ଆତଙ୍କବାଦୀ କାର୍ଯ୍ୟକଳାପ। ଦୁଇ, ଦଙ୍ଗା ଏବଂ ଅପରୋଧ ଓ ମନ୍ଦ। ତିନି, ଔଷଧ ଯୁଦ୍ଧ। ଚାରି, ଏକ ପ୍ରମୁଖ ଅର୍ଥନୈତିକ ସଂଘର୍ଷ। ପାଞ୍ଚ, ମହାମାରୀ। ଛଅ, ମୌଳିକ ଦେଶର ଆଣବିକ ଧମକ। ସାତ, ରାଜନୈତିକର ଦୁର୍ନୀତି। ଆଠ, ଅଡଲତ ଦ୍ୱାରା ନ୍ୟାୟର ମୋଟ ଗର୍ଭପାତ। ନଅ, ସାମାଜିକ ତଥା ରାଜନୈତିକ ପ୍ରସଙ୍ଗ। ଦଶ, ଟିକଟ ବୃଦ୍ଧି। ଆଉ ଏଗାର, ଅଶ୍ଳୀଳତା ଏବଂ ଅନ୍ୟାନ୍ୟ ଅନତି କଥା। ଏଗାର, ବିଶ୍ୱ ବିପର୍ଯ୍ୟୟ। ଆଉ ଶେଷରେ ରେଡ଼ିକାଲ ବିଶେଷ ଗ୍ରହ ଗୋଷ୍ଠୀ, ଯାହାକି ଆମେ ରେଡ଼ିକାଲ ବୋଲି କହିଥାଉ। ଆତଙ୍କବାଦ, ଅନୀତ କଥା, ଅନୁମତି, ଅନ୍ୟାୟ, ଦାରିଦ୍ର୍ୟ, ଆପାରଗ, ରାଜନୈତିକର ନେତା ତଥା ଅନେକ ସମାନ ବିପର୍ଯ୍ୟୟ ବିରୁଦ୍ଧରେ ଏକ ପ୍ରତିକୂଳ ପରିସ୍ଥିତି ଦୃଢ଼ ନିର୍ଦ୍ଦିଷ୍ଟ ଆଇନକୁ ଦୃଢ଼ ଭାବରେ କାର୍ଯ୍ୟକାରୀ କରିବାକୁ ଚାହିଦା ସୃଷ୍ଟି କରିପାରେ। ବନ୍ଧୁ, ଯାହା ଆମେ କହୁ, ବିଶ୍ୱର ଅବସ୍ଥା ବିଗିଡ଼ିବା ସହିତ ଜନତାଙ୍କ ପ୍ରତାରଣା କରିବା ପାଇଁ ଶୈତାନ କ'ଣ କରିବ? ସେ ବହୁତ ବଡ଼ ସଙ୍କେତ କରନ୍ତି। ମହାଫଳରେ ସେ ମନୁଷ୍ୟମାନଙ୍କ ଦୃଷ୍ଟିରେ ପୃଥିବୀରୁ ସ୍ୱର୍ଗରୁ ଅଗ୍ନି ମଧ୍ୟ ସୃଷ୍ଟି କରନ୍ତି। ଏବଂ ସେ ସେହି ଚିହ୍ନ ଦ୍ୱାରା ପୃଥିବୀର ବାସ କରୁଥିବା ଲୋକଙ୍କୁ ପ୍ରତାରଣା କରନ୍ତି, ଯାହା ସେହି ପଶୁଙ୍କ ଦୃଷ୍ଟିରେ କରିବାକୁ ଅନୁମତି ଦିଆଯାଇଥିଲା, ଏବଂ ପୃଥିବୀରେ ବାସ କରୁଥିବା ଲୋକଙ୍କୁ ଖଣ୍ଡା ଦ୍ୱାରା ଆଘାତ ପାଇ ଜୀବିତ ପଶୁକୁ ପ୍ରତିମୂର୍ତ୍ତି ତିଆରି କରିବାକୁ କହିଥିଲେ। ଏହିପରି ଆମେ ଦେଖୁଛୁ ପ୍ରକାଶିତ ବାକ୍ୟ ତାର 13:13-14। ବନ୍ଧୁ, ଆମେରିକା ଏକ ନକଲି ପୁନର୍ଜୀବନର ଅନୁଭବ କରିବ ଏବଂ ସେହି ଧାର୍ମିକ ଭାବରେ ଜିଦ୍ କରିବ। ପ୍ରତ୍ୟେକ ବ୍ୟକ୍ତିକୁ ଅଂଶଗ୍ରହଣ କରିବାକୁ ବାଧ୍ୟ କରିବାକୁ ନିୟମ ପ୍ରଣୟନ କରାଯାଇଛି, ଯେପରି ଆମେ ପ୍ରକାଶିତ 13:13-14 ପଶୁଙ୍କ ପ୍ରତିମୂର୍ତ୍ତି ଦ୍ୱାରା ଉପସ୍ଥିତି। ଲୋକମାନେ ଈଶ୍ୱରଙ୍କ ପ୍ରତି ପବିତ୍ର ସପ୍ତମ ଦିନର ବିଶ୍ରାମକୁ ଅବମାନନା କରିବାକୁ ଏବଂ ପଶୁଙ୍କ ପବିତ୍ର ଦିନ ରବିବାରରେ ଉପାସନ କରିବାକୁ ବାଧ୍ୟ ଦେବେ। କେତେକ କେବଳ ସାମାଜିକ କିମ୍ବା ଅର୍ଥନୈତିକ କାରଣରୁ ପାଳନ କରିବେ। ବିଶ୍ୱର ଅବସ୍ଥା ଏତେ ଅସହିଷ୍ଣୁତ ହେବ ଯେ ରବିବାର ଦିନ ପୂଜାପାଠ ଓ ପ୍ରାର୍ଥନାରେ ଯୋଗ ସହିତ ଏକ ବିଶ୍ୱବ୍ୟାପୀ ଈଶ୍ୱରଙ୍କ ନିକଟକୁ ଫେରିବା ଆନ୍ଦୋଳନ ଏକମାତ୍ର ସମାଧାନ ଭାବରେ ଉପସ୍ଥିତ ହେବ। ଶୈତାନ ବିଶ୍ୱକୁ ପ୍ରତାରଣା କରିବ ଯେ ସେମାନେ ବାଇବଲ ସତ୍ୟକୁ ସାମନା କରିବେ ଏବଂ ରବିବାରକୁ ପବିତ୍ର ରଖିବେ, କିନ୍ତୁ ବାସ୍ତବରେ ପଶୁକୁ ମାନିବା ଏବଂ ଉପାସନା କରିବା ଦ୍ୱାରା ଅଧିକାଂଶ ଲୋକ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ବାରଣ କରିବେ। ଆଚାର୍ଯ୍ୟର କଥା ଯେ ବନ୍ଧୁ, ପଶୁଙ୍କ ଉପାସନା କରିବା ଏବଂ ତାଙ୍କ ଚିହ୍ନ ପାଇବା ଉପରେ ପ୍ରକାଶିତ ବାକ୍ୟ ଯୀଶୁ ଏପରି ଏକ ପ୍ରସଙ୍ଗ କରିଛନ୍ତି, ତାହା ଏହିପରି। ବାଇବଲ କହେ ଯେ ସମଗ୍ର ବିଶ୍ୱ ଗୌରବ ସହିତ ଆଲୋକିତ ହେବ, ପ୍ରକାଶିତ ବାକ୍ୟ 18:1। ଈଶ୍ୱରଙ୍କ ଶେଷ ସମୟ ପ୍ରକାଶିତ ବାକ୍ୟ 14:6-14 ତିନି ଦୂତଙ୍କ ବାର୍ତ୍ତା ସହିତ ପୃଥିବୀର ପ୍ରତ୍ୟେକ ବ୍ୟକ୍ତି ପହଞ୍ଚିବେ, ଯାହାକି 16:13 ଆମେ ଦେଖୁଅଛୁ। ଈଶ୍ୱରଙ୍କ ଶେଷ ଦିନର ଚର୍ଚ୍ଚ ଆଶ୍ଚର୍ଯ୍ୟଜନକ ବେଗରେ ବୃଷ୍ଟି ପାଇବ, ଯେହେତୁ ଲକ୍ଷ ଲକ୍ଷ ଲୋକ ଈଶ୍ୱରଙ୍କ ଲୋକମାନଙ୍କ ସହିତ ଯୋଗ ଦିଅନ୍ତି ଏବଂ ଯୀଶୁଙ୍କ ଅନୁଗ୍ରହ ଏବଂ ବିଶ୍ୱାସ ଦ୍ୱାରା ତାଙ୍କର ପରିତ୍ରାଣର ପ୍ରସ୍ତାବ ଗ୍ରହଣ କରନ୍ତି, ଯାହା ସେମାନଙ୍କୁ ତାଙ୍କର ଆଜ୍ଞାକାରୀ ସେବକରେ ପରିଣତ କରେ। ପୃଥିବୀରେ ସମସ୍ତ ଦେଶର ଅନେକ ଲୋକ ଏବଂ ନେତାମାନେ ସେହି ପଶୁକୁ ପୂଜା କରିବାକୁ ମନା କରିବେ କିମ୍ବା ତାଙ୍କର ମିଥ୍ୟା ଶିକ୍ଷା ଗ୍ରହଣ କରିବେ ନାହିଁ। ଏହା ପରିବର୍ତ୍ତେ ସେମାନେ ଯୀଶୁଙ୍କୁ ଉପାସନା କରିବେ ଏବଂ ପାଳନ କରିବେ। ତାପରେ ସେମାନେ ତାଙ୍କ କପାଳରେ ତାଙ୍କର ପବିତ୍ର ବିଶ୍ରାମ ଚିହ୍ନ କିମ୍ବା ଚିହ୍ନ ପାଇବେ, ପ୍ରକାଶିତ ବାକ୍ୟ 7:2-3। ଏହିପରି ସେମାନଙ୍କୁ ଅନନ୍ତକାଳୀନ ପାଇଁ ମୁଦ୍ରିଙ୍କିତ କରାଯିବ। ଈଶ୍ୱରଙ୍କ ସିଲ୍, ଯାହାକି ଆମେ ମୁଦ୍ରା କହୁ, ଉପରେ ଅତିରିକ୍ତ ସୂଚନା ପାଇଁ ବନ୍ଧୁ, ସେଇ ଯେ ସୂଚନା ଆମେ ଆଗକୁ ଦେଖିବା। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ସେହି ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ, ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ, ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମୁଁ ଅଛି ଶୁଣି ଗ୍ରହଣ କର। ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু আমার ঠিকা আডভেটেজ মিডিয়া সেটর এসডিএ মিশন কম্পাউন্ড ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଶୁଣ ହେ ବିଶ୍ୱାସୀ ଗଣ, ଶୁଣ ହେ ବିଶ୍ୱାସୀ ଗଣ,
ଶୁଣ ହେ ବିଶ୍ୱାସୀ ଗଣ, ଶୁଣ ହେ ବିଶ୍ୱାସୀ ଗଣ, ଆସୁଛନ୍ତି ଯୀଶୁ ଆମ, ଆସୁଛନ୍ତି ଯୀଶୁ ଆମ, ଆସୁଛନ୍ତି ଯୀଶୁ ଆମ, ଆସୁଛନ୍ତି ଯୀଶୁ ଆମ,
ଆସୁଛନ୍ତି ଯୀଶୁ ଆମ, ଆସୁଛନ୍ତି ଯୀଶୁ ଆମ,
ଶୁଣ ହେ ବିଶ୍ୱାସୀ ଗଣ, ଶୁଣ ହେ ବିଶ୍ୱାସୀ ଗଣ, ଶୁଣ ହେ ବିଶ୍ୱାସୀ ଗଣ, ଶୁଣ ହେ ବିଶ୍ୱାସୀ ଗଣ।
ଆପଣ ଆଡଭେଣ୍ଟିଷ୍ଟ ଫଲ୍ ରେଡିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।